ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଅଷାଢ଼ ମାସର ଉଜ୍ଜଲ ପଖର ତ୍ରୟୋଦଶୀ ତିଥି ଦିନ ଆଜି ନୀଳାଦ୍ରି ବିଜେ କରୁଛନ୍ ଚତୁର୍ଦ୍ଧା ମୂର୍ତ୍ତି। ଆଇବା ମାସ କରାଯିବା ରତ୍ନଭଣ୍ଡାର ଅଲଙ୍କାର ଗନ୍ତି କାମ ସୂଚନା ଦେଲେ ଆଇନମନ୍ତ୍ରୀ। ରାଜ୍ୟ ବିଜେପି ସଭାପତି ଭାବେ ନିର୍ଦ୍ୱନ୍ଦ୍ୱୀ ନିର୍ବାଚିତ ହେଲେ ମନମୋହନ ସାମଲ। ଆଉ ଲଘୁଚାପର ବଲେ 20 ଜିଲ୍ଲା ନ ବର୍ଷା ନେଇକରି ସତର୍କ କଲା ପାଣିପାଗ କେନ୍ଦ୍ର। ହୀରାକୁଦ ଜଳଭଣ୍ଡାର ନ 16 ଗେଟ୍ ଦେଇକରି ଛଡ଼ାଯାଉଛି ବୟଡ ପାନ। ନଦିନିଆ ରଥଯାତ୍ରା ସାରିକରି ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀବଳଭଦ୍ର ଆଉ ଦେବୀ ସୁଭଦ୍ରା ଶ୍ରୀମନ୍ଦିର ରତ୍ନସିଂହାସନକେ ଫିରବେ। ଆଉ କିଛି ସମୟ ଉତ୍ତରୁ ଗୋଟି ପହଣ୍ଡିଥି ମହାପ୍ରଭୁମାନେ ନୀଳାଦ୍ରି ବିଜେ କରବେ। ମହାପ୍ରଭୁମାନଙ୍କ ନୀଳାଦ୍ରି ବିଜେ ହେଉଛି ଘୋଷଯାତ୍ରାର ଶେଷ ନୀତି। ଇ ବାବଦେ ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫୁ ଗୋଟେ ରିପୋର୍ଟ।
ଶ୍ରୀକ୍ଷେତ୍ର ପୁରୀନ ଆଜି ସକାଳୁ ତିନି ରଥନ ମଙ୍ଗଳାଳତି ମୈଲମ ତଡ଼ପଲାଗି ଅବକାଶ ପୂଜା ଗୋପାଳ ବଲ୍ଲଭ ସକାଳ ଧୂପନୀତି ଉତ୍ତରୁ ମହାସ୍ନାନ ପୂଜା ସର୍ବାଙ୍ଗ ଦ୍ୱିପହର ଧୂପନୀତି ହୋଇଥିଲା। ତାର ଉତ୍ତରୁ ସନ୍ଧ୍ୟା ଆଳତି ଆଉ ସନ୍ଧ୍ୟା ଧୂପନୀତି କରାଯାଇକରି ରଥଟି ଚାରମାଲ ବନ୍ଧାଯାଇଥିଲା। ସେ ବନ୍ଦାପନା ଆଉଟଡୋର ଲାଗି କରାଯାଇଥିଲା। ଆଉ କିଛି ସମୟ ଉତ୍ତରୁ ବିଜେ କାହାଲି ବାଜିକରି ପହଣ୍ଡି ନୀତି ମୂଲ ହେବା। ପହିଲା ମଦନମୋହନ ଆଉ ରାମକୃଷ୍ଣ ବିଗ୍ରହଙ୍କୁ ଦକ୍ଷିଣ ଘରକେ ପହଣ୍ଡି କରାଯିବା। ଗୋଟି ପହଣ୍ଡିତି ପହିଲା ସୁଦର୍ଶନ ତାର ଉତ୍ତରୁ ଶ୍ରୀ ବଳଭଦ୍ର ଆଉ ଦେବୀ ସୁଭଦ୍ରାଙ୍କର ପହଣ୍ଡି କରାଯିବା। ସେ ପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିତି ଯାଇକରି ରତ୍ନସିଂହାସନ ବିଜେ କରିବେ। ମହାପ୍ରଭୁଙ୍କୁ ଦେଖିକରି ଅଭିମାନିନୀ ମହାଲକ୍ଷ୍ମୀ ଦୁଆରବାଟ ବନ୍ଦ କରିଦେବେ। ପଛେ ବୁଜାସୁଜା କରିକରି ରସଗୁଲା ଆର୍ ପାଟବସ୍ତ୍ର ଦେଇକରି ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କର ମାନଭଞ୍ଜନ କରିବେ। ଇତାର ସତେ 16 ଦିନ ତ ଗୁପ୍ତ ଗୁଣ୍ଡିଚା ଯାତ୍ରାଥି ନେବାରକେ ପ୍ରତିଶ୍ରୁତି ଭିଲ୍ ଦେବେ। ଇ ସମୟଥି ସ୍ୱତନ୍ତ୍ର ବଚନିକା ହେବାର ସହିତ ପ୍ରତିଶ୍ରୁତି ମିଲ୍ବାର ଉତ୍ତରୁ ମହାଲକ୍ଷ୍ମୀ କବାଟ ଖୁଲ୍ବେ। ମହାପ୍ରଭୁଙ୍କର ନୀଳାଦ୍ରି ବିଜେ ଆଉ ଶ୍ରୀଜଗନ୍ନାଥ ଦେବୀ ଲକ୍ଷ୍ମୀଙ୍କର ଇ ଅନନ୍ୟ ଲୀଲାଥି ସାମିଲ ହେବାରକେ ଶ୍ରୀକ୍ଷେତ୍ର ପୁରୀନୁ ଆଜ୍ ଲାଖ ଲାଖ ଭକ୍ତଙ୍କର ଭିଡ଼ ଲାଗିଛି। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫୁ ବିସ୍ମିତା ପ୍ରଧାନ।
ସୁବର୍ଣ୍ଣପୁର ଜିଲ୍ଲା କୋଟ୍ ସମଲେଇ ପାତାଳି ଶ୍ରୀକ୍ଷେତ୍ରନ ଆଜ୍ ନୀଳାଦ୍ରି ବିଜେ ଅନୁଷ୍ଠିତ ହେଉଛି। ନଅଦିନିଆ ରଥଯାତ୍ରା ଶେଷ କରବାର ଉତ୍ତରୁ ତିନି ମହାପ୍ରଭୁ ଗମ୍ଭୀରାକେ ବିଜେ କରୁଛନ୍। ତ୍ରିକୁଟ ପାହାଡ଼ର ତଲୁ ତିନି ମହାପ୍ରଭୁଙ୍କୁ ଛଳିଆ ଶିଖରକେ ଗୋଟି ପହଣ୍ଡିଥି 108 ପାହୁଞ୍ଚ ଦେଇକରି ନିଆଯାଉଥିବାର ବେଳେ ନୀଳାଦ୍ରି ବିଜେ ଦେଖିବାର ଲାଗି ହଜାର ହଜାର ଭକ୍ତଙ୍କର ଭିଡ଼ ହୋଇଛି। ତିନି ରଥଥି ଅଧର୍ପଣା ନୀତି କରାଯାଇକରି ରାତି 2:50 ବେଲ୍କେ ପହୁଡ଼ ନୀତି ହୋଇଥିଲା। ଆଜି ସକାଳୁ ମଙ୍ଗଳ ଆଳତି ନୀତି ସଙ୍ଗେ ଅଲଗା ଦୈନିକ ନୀତି କରାଯାଇଥିଲା। ସନ୍ଧ୍ୟା ନୀତି ଉତ୍ତରୁ ଚାରମାଳ ବନ୍ଧାଯାଇକରି ବନ୍ଦାପନା ଆଉ ଡୋର ଲାଗି ହେବାର ସହିତ ବିଜେ କାହାଲି ବାଜିଥିଲା। ତାର ଉତ୍ତରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି କରାଯାଇକରି ନୀଳାଦ୍ରି ବିଜେ କରାଯାଇଥିଲା। ଆଇବା ଅଗଷ୍ଟ ମାସେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ରତ୍ନଗନ୍ତି କରାଯିବା ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ସେ କହିଛନ୍ ରତ୍ନଗନ୍ତିକେ ନେଇକରି ଉଚ୍ଚସ୍ତରୀୟ ବୈଠକଥି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା। ଏଥିଲାଗି 2 ବିଶେଷଜ୍ଞ ଦେବାରକେ ଭାରତୀୟ ରିଜର୍ଭ ବ୍ୟାଙ୍କକେ ଚିଠି ଲେଖାଯାଇଛି। ଶ୍ରୀମନ୍ଦିର ଅଳଙ୍କାର ଗନ୍ତି ଯେନ୍ମାନଙ୍କର ଅଭିଜ୍ଞତା ଥିବା ସେମାନଙ୍କୁ ଇଥିଲାଗି ଦାୟିତ୍ୱ ଦିଆଯିବା। ରତ୍ନ ରଖବାର ଲାଗି ନୂଆ ସିନ୍ଦୁକ ତିଆରି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ସେ ଆହୁରି କହିଛନ୍ ଆଇବା ସୁନାବେଶ ବେଲ୍କେ ମହାପ୍ରଭୁମାନଙ୍କ ଶ୍ରୀଅଙ୍ଗଥି ନୂଆ ଅଳଙ୍କାର ଲଗାଯିବା। ହେଲେ ଇଥି ରତ୍ନଭଣ୍ଡାର କେନ୍ସି ଅଳଙ୍କାର ବ୍ୟବହାର ନାଇଁ କରାଯାଏ। ନୂଆ ଅଳଙ୍କାର ଲାଗି ସରକାର ବ୍ୟବସ୍ଥା କରବେ। ଭକ୍ତମାନଙ୍କୁ ସୁନାଦାନ ଲାଗି ଅନୁରୋଧ କରାଯିବା। ମହାପ୍ରଭୁମାନଙ୍କର ଅଳଙ୍କାର କିଛି ଖରାପ ହୋଇଯାଇଥିବାର ସେବାୟତମାନେ ଅଭିଯୋଗ କରିଛନ୍। ଏଥିଲାଗି ନୂଆ ଅଳଙ୍କାର ବ୍ୟବସ୍ଥା କରବାରକେ ଯୋଜନା ଚାଲିଛି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ଭୁବନେଶ୍ୱର କୃଷି ଭବନଠାରେ ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଛାତ ଉପରେ ବଗିଚା ଆଉ ସହରାଞ୍ଚଳ ଉଦ୍ୟାନ କୃଷି ରଥର ଶୁଭାରମ୍ଭ କରିଛନ୍। ଏ ଅବସରରେ ଶ୍ରୀ ସିଂହଦେଓ କହିଛନ୍ ସ୍ଥାୟୀ ସହରାଞ୍ଚଳ ଜୀବନଯାପନ ଆଉ ଖାଦ୍ୟ ସୁରକ୍ଷା ସଙ୍ଗେ ତାଲମେଲ ରଖିକରି ଛାତ ଉପରେ ବଗିଚା ଆଉ ସହରାଞ୍ଚଳ ଉଦ୍ୟାନର ଗୁରୁତ୍ୱ କୌଶଳ ଆଉ ଲାଭ ବାବଦେ ଏ ରଥ ଲୋକକୁ ସଚେତନ କରବା। ଇତାର ସହିତ ସହରର ତାତିକେ ଭିଲ୍ କମ୍ କରାଯାଇ ପାରବା। ଏଥିଲାଗି କୃଷି ବିଭାଗ ତରଫୁ ରାଜ୍ୟର କିଛିଟା ସହରର ସୌନ୍ଦର୍ଯ୍ୟ ପୁଷ୍ଟି ଆଉ ସୁସ୍ଥ ପରିବେଶ ଲାଗି ଛାତ ଉପରେ ବଗିଚା କରବାର ପ୍ରକଳ୍ପ ମୂଲ କରାଯାଉଛି ବୋଲି ଶ୍ରୀ ସିଂହଦେଓ କହିଛନ୍। ଦେଶେ ପହିଲା କରି ଡିଜିଟାଲ ଜନଗଣନା ବ୍ୟବସ୍ଥା କରାଯିବା ବୋଲି ରେଜିଷ୍ଟ୍ରାର ଜେନେରାଲ ଆଉ ଜନଗଣନା କମିଶନରଙ୍କ ତରଫୁ ସାମାଜିକ ଗଣମାଧ୍ୟମଟି ସୂଚନା ଦିଆଯାଇଛି। ସୂଚନା ଅନୁସାରେ 2027 ଜନଗଣନା ପ୍ରକ୍ରିୟାକେ ବ୍ୟବସ୍ଥିତ କରବାର ଲକ୍ଷ୍ୟଥି ଗୋଟେ ପୋର୍ଟାଲ ମୂଲ କରାଯିବା। ଇତାର ସଙ୍ଗେ ଇଂରାଜୀ ହିନ୍ଦୀ ଆଉ ଅଲଗା ଆଞ୍ଚଳିକ ଭାଷାଥି ତଥ୍ୟ ସଂଗ୍ରହ କରବାର ଲାଗି ମୋବାଇଲ ଆପ୍ର ବ୍ୟବହାର କରାଯିବା। 2026 ହଜ୍ ଯାତ୍ରା ଲାଗି ହଜ୍ କମିଟି ତରଫୁ ଆଜ୍ ଆବେଦନ ପ୍ରକ୍ରିୟା ମୂଲ କରାଯାଇଛି। ଇଚ୍ଛୁକ ହଜ୍ ଯାତ୍ରୀମାନେ ସରକାରୀ ହଜ୍ ପୋର୍ଟାଲ ଆଉ ହଜ୍ ସୁବିଧା ମୋବାଇଲ୍ ଆପ୍ଲିକେସନ୍ ଜରିଏ ଆବେଦନପତ୍ର ଦାଖଲ କରିପାରିବେ। ଇ ମାସର ଶେଷ ତାରିଖ ତକ ଅନ୍ଲାଇନ୍ ଆବେଦନ ଚାଲବା ବୋଲି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ତରଫୁ ସୂଚନା ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ବିଜେପି ସଭାପତି ଭାବେ ମନମୋହନ ସାମଲ ନିର୍ଦ୍ୱନ୍ଦ୍ୱଥି ନିର୍ବାଚିତ ହୋଇଛନ୍। ନିର୍ବାଚନ ଲାଗି ଶ୍ରୀ ସାମଲ ଛନେନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଦଳର କେନ୍ଦ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ ଶ୍ରୀ ସାମଲଙ୍କୁ ବିଜୟୀ ଘୋଷଣା କରିଥିଲେ। ସେନ୍ତା ନୂଆକରି ନିର୍ବାଚିତ 32 ରାଷ୍ଟ୍ରୀୟ ପରିଷଦ ସଦସ୍ୟଙ୍କ ନାଁ ବିଲ୍ ପର୍ଯ୍ୟବେକ୍ଷକ ଶ୍ରୀ ଜୟସ୍ୱାଲ ଘୋଷଣା କରିଛନ୍। ସଭାପତି ନିର୍ବାଚିତ ହେବାର ଉତ୍ତରୁ ଶ୍ରୀ ସାମଲ ତାଙ୍କୁ ମିଳିଥିବା ଦାୟିତ୍ୱ ସଂଗଠନର କର୍ମକର୍ତ୍ତାଙ୍କର ଆୟ ବୋଲି କହିଛନ୍।
ଆପଣ ପରିଶ୍ରମ ନ କରିଥିଲେ ଆଜି ମୋହନ ଭାଇଙ୍କ ସରକାର ହେଇନଥାନ୍ତା। ଆଜି ଆମେ 70 ଲକ୍ଷ କୋଟି ଟଙ୍କାର ଇନଭେଷ୍ଟମେଣ୍ଟ ଆଣି ନଥା ପାରିନଥାନ୍ତେ। ଆପଣମାନେ କଠିନ ପରିଶ୍ରମ କଲେ ଓଡ଼ିଶାର ଚିତ୍ର ବଦଳୁଛି। ଯେଉଁଥିପାଇଁ ଦାବି କରୁଛୁ 2036 ସମୃଦ୍ଧ ଓଡ଼ିଶା ହେବ, ବିକଶିତ ଓଡ଼ିଶା ହେବ, 2047 ବିକଶିତ ଭାରତ ହେବ। ସବୁଠୁ ବେଶୀ କେହି ସପ୍ଲିମେଣ୍ଟ କରିବ ସେ ହେଉଛି ଓଡ଼ିଶା।
ଇତାକେ ମିଶିକରି ଶ୍ରୀ ସାମଲ ଲଗାତାର 2 ଆଉ ମୋଟ 4 ଥର ଲାଗି ରାଜ୍ୟ ବିଜେପି ସଭାପତି ଭାବେ ନିର୍ବାଚିତ ହୋଇଛନ୍। ଓଡ଼ିଶାର ମିଠାମାନଙ୍କର ଭିତରେ ରସଗୁଲାର ଗୁରୁତ୍ୱ ରହିଛି। ଇତାର ସମ୍ବନ୍ଧ ଭାରତୀୟ ଧର୍ମ, ସଂସ୍କୃତି ଆର୍ ପରମ୍ପରା ସାଙ୍ଗେ ଯୋଡ଼ି ହୋଇଛି। ରସଗୁଲାର ପରମ୍ପରା ବହୁଦିନୁ ଶ୍ରୀଜଗନ୍ନାଥଙ୍କର ସଂସ୍କୃତି ଆର୍ ରଥଯାତ୍ରା ସାଙ୍ଗେ ଯୋଡ଼ି ହୋଇଥିବାରୁ ଫି ବଛର ଆଜିର୍ ଦିନକେ ରସଗୁଲା ଦିବସ ଭାବେ ପାଳନ କରାଯାଉଛି। ଫି ବଛର ରଥଯାତ୍ରାର ଶେଷ ନୀତି ନୀଳାଦ୍ରି ବିଜେ ଅବସରରେ ଇ ଦିବସ ପାଳନ କରାଯାଏସି। ଇନ ଜନେଇ ଦିଆଯାଇପାରେ ଯେ 2015 ଜୁଲାଇ ମାସ 30 ଦିନ ଇଟା ପହଲା ମୂଲ ହୋଇଥିଲା ଆର୍ 2019 ଜୁଲାଇ ମାସ 29 ଦିନ ଓଡ଼ିଶା ରସଗୁଲାକେ ଜିଆଇ ଟ୍ୟାଗ୍ ମିଳିଥିଲା। ଡ୍ରାଇଭର ମହାସଂଘର ଆହ୍ୱାନଥି ଘରୋଇ ଗାଡ଼ି ଚାଳକମାନେ ଆଜିଠାନୁ ସାରା ରାଜ୍ୟରେ ଆନ୍ଦୋଳନ ମୂଲ କରିଛନ୍। 7 ଦାବି ନେଇକରି ଡ୍ରାଇଭରମାନେ ଆନ୍ଦୋଳନ ଚଳେଇଥିବାରୁ ସାଧାରଣ ପରିବହନ ବ୍ୟବସ୍ଥାଥି ବାଧା ହୋଇଛି। ଗାଡ଼ି ଚାଳକମାନଙ୍କର ଧର୍ମଘଟକେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଆଉ ଟ୍ରକ୍ ମାଲିକ ସଂଘ ବିଲ୍ ସମର୍ଥନ କରିଛନ୍। ଡ୍ରାଇଭର ମହାସଂଘର ଅଭିଯୋଗ ଅନୁସାରେ ସେମାନଙ୍କର ଭିନ୍ ଭିନ୍ ସମସ୍ୟା ବାବଦେ ରାଜ୍ୟ ସରକାରଙ୍କୁ ବାରବାର ଜନାଲା ଉତ୍ରୁ ବିଲ୍ କିଛି ସୁଫଲ ନାହିଁ ମିଳିପାରି, ହେଥିଲାଗି ଆନ୍ଦୋଳନ କରବାରକେ ବାଧ୍ୟ ହୋଇଛନ୍। ଜରୁରୀ ସେବାକେ ଛାଡ଼ିଦେଲେ ବାକି କେନ୍ସି ଗାଡ଼ି ମଟର ଚଳାଚଳ ନାହିଁ କରୁଥିବାରୁ ଯାତ୍ରୀମାନେ ବହୁତଟେ ଅସୁବିଧା ଭୋଗୁଛନ୍। ସେଆଡ଼େ ଆଜି ସଂଘର କର୍ମକର୍ତ୍ତାମାନଙ୍କ ସାଙ୍ଗେ ଆଲୋଚନା କରିକି ସମାଧାନର ବାଟ ବାହାର କରାଯିବା ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍। ଡ୍ରାଇଭର ମହାସଂଘର ଆନ୍ଦୋଳନ ଡାକରାଥି ବରଗଡ଼, ବୌଦ୍ଧ, ନୂଆପଡ଼ା ସହିତ ପଶ୍ଚିମ ଓଡ଼ିଶାର ସବୁ ଜାଗାର ଡ୍ରାଇଭର ସଂଘମାନଙ୍କ ତରଫୁ ସବୁ ଘରୋଇ ବସ୍ ଚଳାଚଳ ବନ୍ଦ କରାଯାଇଛି। ଏଥିଲାଗି ଯାତ୍ରୀମାନେ ବହୁତ ଅସୁବିଧା ଭୋଗିଛନ୍। ସମ୍ବଲପୁର ମହାନଗର ନିଗମ ସମ୍ମିଳନୀ କକ୍ଷଠାରେ ବୁଥସ୍ତରୀୟ ଅଧିକାରୀଙ୍କ ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ନିର୍ବାଚନ ବାବଦ ଭିନ୍ ଭିନ୍ ନିୟମାବଳୀ ଆଉ ବୁଥସ୍ତର ଅଧିକାରୀମାନଙ୍କର ଭୂମିକା ଆଉ ଦାୟିତ୍ୱ ବାବଦେ ଆଲୋଚନା କରାଯାଇଥିଲା। ଖାସ୍ କରି ଆସନ ସଂଶୋଧନ ପ୍ରକ୍ରିୟା, ବିଏଲ୍ଓ ଆପ୍ ବ୍ୟବହାର ଆଉ ନିର୍ବାଚନ ଆୟୋଗ ତରଫୁ ଜାରି କରାଯାଇଥିବା ନିୟମାବଳୀ ବାବଦେ ଅଧିକାରୀମାନଙ୍କୁ ସୂଚନା ଦିଆଯାଇଥିଲା। ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଆଜି ବରେଇପାଲି ଜଲ ବିଶୋଧନ କାରଖାନା ଉପକେନ୍ଦ୍ର ପରିଦର୍ଶନ କରିଛନ୍। ସେନ ଦେଖାଦେଇଥିବା ଭିନ୍ ଭିନ୍ ସମସ୍ୟା ବାବଦେ ବିଭାଗୀୟ ଅଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିକି ତାର ତୁର୍ତ୍ତି ସମାଧାନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକଠାରେ ବୁଥସ୍ତରୀୟ ଅଧିକାରୀମାନଙ୍କର ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମକେ ଉପଜିଲ୍ଲାପାଳ ପରୀକ୍ଷିତ ସାହୁ ଉଦ୍ଘାଟନ କରିକି ନିର୍ବାଚନ ସମୟଥି ବୁଥ୍ ଅଧିକାରୀମାନଙ୍କର ଭୂମିକା, ସତର୍କତା ଆଉ ତାଲିକା ଶୁଦ୍ଧିକରଣ ପ୍ରକ୍ରିୟାଥି ସେମାନଙ୍କର ଦକ୍ଷତା ବଢ଼ାବାର ଉପରେ ଜୋର୍ ଦେଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱର୍ଣ୍ଣକ୍ଷେତ୍ର ଦିବସ 2025 ପାଳନ ଅବସରରେ ଏକାଡେମୀ ଆଉ ଜିଲ୍ଲା ସଂସ୍କୃତି ପରିଷଦ ତରଫୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ୍ ବାଲିକା ଉଚ୍ଚ ବିଦ୍ୟାଳୟଠାରେ ଛାତ୍ରଛାତ୍ରୀମାନଙ୍କ ଭିତରେ ଭିନ୍ ଭିନ୍ ପ୍ରତିଯୋଗିତା ହୋଇଯାଇଛି। ଏଥି 13 ବ୍ଲକ୍ରୁ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ଗାଙ୍ଗେୟ ପଶ୍ଚିମବଙ୍ଗ ଆଉ ତାର ପାଖର ଇଲାକା ଉପରେ ଘୂର୍ଣ୍ଣିବଲୟର ପ୍ରଭାବଥି ବଙ୍ଗୋପସାଗରନ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ତାର ପ୍ରଭାବଥି ଆଇବା 13 ତକର ରାଜ୍ୟ ଘଡ଼ଘଡ଼ି ସାଙ୍ଗେ ବର୍ଷା ଲାଗି ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଆଇବା 24 ଭିତରେ ପଶ୍ଚିମ ଓଡ଼ିଶା ସହିତ ରାଜ୍ୟର 20 ଜିଲ୍ଲାର ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ସେନ୍ତା ହୀରାକୁଦ ଜଲଭଣ୍ଡାରନୁ ଆଜି 16 ଗେଟ୍ ଦେଇକରି ବୟଡ଼ ପାଣି ଛଡ଼ାଯାଉଛି। ଜଲଭଣ୍ଡାରକେ ଉପରମୁଡ଼ୁ ପାଣି ଆସବାର କମିଥିବା ଆଜି ସଞ୍ଜ ବେଳେ 4 ଗେଟ୍ ବନ୍ଦ କରାଯାଇଛି। ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଆଜି ସଞ୍ଜ 6 ତକ ଜଲଭଣ୍ଡାରକେ ଫି ସେକେଣ୍ଡଟି 2,12,651 ଘନଫୁଟ ପାଣି ଆସୁଥିବା ବେଳେ 3,24,931 ଘନଫୁଟ ପାଣି ଛଡ଼ାଯାଉଛି। ଏହି ସମୟଥି ଜଲଭଣ୍ଡାର ଜଳସ୍ତର 606.77 ফুট রয়েছে। শেষে মুখ্য খবর ফেরখায় অষাঢ় মাসর উজ্জ্বল পখর ত্রয়োদশী তিথি দিন আজ নীলাদ্রি বিজে করুছেন চতুর্ধা মূর্তি। আবে মাস করা যাওয়া রত্নভণ্ডার অলঙ্কার গন্তিকাম সূচনা দেলে আইনমন্ত্রী। রাজ্য বিজেপি সভাপতি ভাবে নির্দ্বন্দ্বী নির্বাচিত হলে মনমোহন সামল আউর হীরাকুদ জলভণ্ডানু সুলটা গেট দেখে ছড়া যাচ্ছে বয়ড প্যান। আজির আঞ্চলিক খবর ইনশেষ হল। জুহার।